ଉନ୍ନୟନମୂଳକ ସାମ୍ବାଦିକତା କ'ଣ, କାହିଁକି ଏବଂ କେମିତି? ପ୍ରଥମେ ଦେଖିବା ଉନ୍ନୟନ କହିଲେ କ'ଣ। ଉନ୍ନୟନର ଅନେକ ସଂଜ୍ଞା ରହିଛି। ଏଥିରୁ କେତେକ ସଂଜ୍ଞାରେ ଅର୍ଥନୈତିକ ବିକାଶକୁ ଉନ୍ନୟନର ଏକ ପ୍ରମୁଖ ଦିଗ ଭାବରେ ଗ୍ରହଣ କରାଯାଇଛି। ହେଲେ ଜାତିସଂଘର ହ୍ୟୁମାନ୍ ଡେଭଲପମେଣ୍ଟ ରିପୋର୍ଟ ବା ମାନବିକ ବିକାଶ ରିପୋର୍ଟରେ ମାନବିକ ଉନ୍ନୟନର ଯେଉଁ ସଂଜ୍ଞା ଦିଆଯାଇଛି ତାହା ହେଲା ଏ ପ୍ରକାର। ମାନବିକ ଉନ୍ନୟନ ଗୋଟିଏ ଦେଶର ଅର୍ଥନୈତିକ ଉନ୍ନତି ଠାରୁ ଅଧିକ କିଛି। ଏହା ଏକ ପରିବେଶ ଯାହା ମଣିଷକୁ ତାର ଆବଶ୍ୟକତା ଓ ଆଗ୍ରହ ଅନୁସାରେ ଏକ ସୃଜନାତ୍ମକ ଓ ଫଳପ୍ରଦ ଜୀବନ ବଞ୍ଚିବାର ସୁଯୋଗ ଦେଉଥିବ। ଗୋଟିଏ ଦେଶର ପ୍ରକୃତ ସମ୍ବଳ ହେଲା ତାର ଜନସାଧାରଣ। ତେଣୁ ଉନ୍ନୟନ ହେଲା ଜନସାଧାରଣ ଯେଉଁ ପ୍ରକାର ଜୀବନ ବଞ୍ଚିବା ପାଇଁ ଚାହୁଁଥିବେ ତାହା ପାଇବାର ସୁଯୋଗ ସୃଷ୍ଟି କରିବା। ଏହା ଅର୍ଥନୈତିକ ଉନ୍ନୟନ ଠାରୁ ଅଧିକ। ଅର୍ଥନୈତିକ ଉନ୍ନୟନ ଏ ପ୍ରକାର ଜୀବନ ପାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରେ, ତାଠାରୁ ଅଧିକା କିଛି ନୁହଁ। ସାଧାରଣ ଭାବେ କହିଲେ ଗୋଟିଏ ସମାଜର ସର୍ବାଧିକ ସମ୍ଭବ ସଂଖ୍ୟକ ଲୋକଙ୍କର ସମ୍ପୃକ୍ତିରେ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତିର ପ୍ରକ୍ରିୟାକୁ ଉନ୍ନୟନ ବୋଲି କୁହାଯାଇପାରିବ। ତା ପରେ ପ୍ରଶ୍ନ ହେଉଛି ଯେ ଉନ୍ନୟନମୂଳକ ସାମ୍ବାଦିକତା ବା ଡେଭଲପମେଣ୍ଟ ଜର୍ଣ୍ଣାଲିଜମ୍ କ'ଣ। ଉନ୍ନୟନମୂଳକ ସାମ୍ବାଦିକତା ବିଷୟକୁ ଯଦି ଟିକେ ଗହରେଇ ଦେଖିବା ତାହେଲେ ଦେଖିବା ଯେ ଏଥିରେ ଦୁଇଟି କଥା ରହିଛି, ଉନ୍ନୟନ ପାଇଁ ସାମ୍ବାଦିକତା ଏବଂ ଉନ୍ନୟନ ସମ୍ପର୍କରେ ସାମ୍ବାଦିକତା। ଏ ଦୁଇଟି ଆଶୁ ଉଦ୍ଦେଶ୍ୟ ଏବଂ ଆଙ୍ଗିକ ଦୃଷ୍ଟିରୁ ଭିନ୍ନ ଭିନ୍ନ। ଉନ୍ନୟନ ପାଇଁ ସାମ୍ବାଦିକତାରେ ସୂଚନାର ପ୍ରସାରଣ ଏବଂ ଉନ୍ନୟନ ପାଇଁ ଯୋଜନା ପ୍ରତି ଜନସାଧାରଣଙ୍କର ସମ୍ପୃକ୍ତିର ପ୍ରୋତ୍ସାହନ ବା ଆଡଭୋକେସି, ଏହାଦ୍ୱାରା ସାମାଜିକ ଉନ୍ନୟନର ଚେଷ୍ଟା କରାଯାଇଥାଏ। କୌଣସି ଯୋଜନାରେ ଉପକୃତ ହୋଇଥିବା ଲୋକର କାହାଣୀ ପରିବେଷଣ କରି ବୃହତ୍ତର ସମାଜରେ ସେ ଯୋଜନା ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରାଯାଇଥାଏ। ଏହାକୁ ଆଜିକାଲି ଉନ୍ନୟନ ସହାୟକ ସାମ୍ବାଦିକତା ବା ଡେଭଲପମେଣ୍ଟ ସପୋର୍ଟ ଜର୍ଣ୍ଣାଲିଜିମ୍ ବୋଲି ବି କୁହାଯାଉଛି। ଆଉ ଉନ୍ନୟନ ସମ୍ପର୍କରେ ସାମ୍ବାଦିକତାଟି ଅନୁସନ୍ଧାନମୂଳକ ବା ଇନ୍ଭେଷ୍ଟିଗେଟିଭ ଏବଂ ବିଶ୍ଳେଷଣମୂଳକ ବା ଆନାଲିଟିକାଲ ବା ବିଶ୍ଳେଷଣାତ୍ମକ ବା ଇଣ୍ଟରପ୍ରିଟେଟିଭ ସାମ୍ବାଦିକତାର ଗୋତ୍ରର। ଏଠି ଉନ୍ନୟନ କେମିତି ହୋଇଛି, ପ୍ରକୃତରେ ହୋଇଛି କି ନାହିଁ, କେତେ ଲୋକ ତାହାଦ୍ୱାରା ଲାଭବାନ ହେଲେ, ଏସବୁ ଅନୁସନ୍ଧାନ କରାଯାଏ। କିମ୍ବା ଉନ୍ନୟନର ସ୍ୱରୂପଟା କ'ଣ ହେବ, କେଉଁ ପର୍ଯ୍ୟାୟର ଲୋକମାନେ ଏହାଦ୍ୱାରା ଉପକୃତ ହେବେ, ଏଥିରେ କାହାର ଭୂମିକା କ'ଣ, ଏ ସମ୍ପର୍କରେ ଲେଖାଯାଏ। କୌଣସି ସାମାଜିକ ସମସ୍ୟା ବା ପ୍ରସଙ୍ଗକୁ ପାଦପ୍ରଦୀପକୁ ଆଣିବା, ସେ ସମ୍ପର୍କରେ ଅଧିକ ତଥ୍ୟ ଓ ତତ୍ତ୍ୱ ଜନସାଧାରଣଙ୍କ ଆଗରେ ପରିବେଷଣ କରିବା ମଧ୍ୟ ଏହି ଜାତୀୟ ସାମ୍ବାଦିକତାର ଅଙ୍ଗ। କିନ୍ତୁ ଉଭୟ କ୍ଷେତ୍ରରେ ମୂଳ ଲକ୍ଷ୍ୟଟି ସମାନ, ତାହା ହେଲା ସମାଜର କଲ୍ୟାଣ। ଅନେକ ପ୍ରଶ୍ନ କରନ୍ତି ଯେ ଉନ୍ନୟନମୂଳକ ସାମ୍ବାଦିକତାଟା କ'ଣ ନୂଆ ପ୍ରକାରର ସାମ୍ବାଦିକତା? ଦେଖନ୍ତୁ, ଆରମ୍ଭ ବେଳୁ ଭାରତୀୟ ସମ୍ବାଦପତ୍ର ସମାଜ ପ୍ରତି ପ୍ରତିବଦ୍ଧ। ସମାଜ ସଂସ୍କାର ଓ ସାମାଜିକ ଉନ୍ନୟନ ଭାରତୀୟ ସମ୍ବାଦପତ୍ରର ଏକ ବଡ଼ ଉଦ୍ଦେଶ୍ୟ ହୋଇ ରହିଛି। ବସ୍ତୁତଃ ସାମାଜିକ ଉନ୍ନୟନ ପ୍ରସଙ୍ଗ ଭାରତୀୟ ସାମ୍ବାଦିକତାର ଏକ ବଡ଼ ଅଙ୍ଗ। ବଙ୍ଗଳାରେ ରାଜା ରାମମୋହନ ରାୟ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରରେ ବାଲ ଗଙ୍ଗାଧର ତିଲକ, ବିଷ୍ଣୁ ଦିଗମ୍ବର ଶାସ୍ତ୍ରୀ, ରାନାଡେ ଦକ୍ଷିଣରେ ସୁବ୍ରମଣ୍ୟମ ଆୟର, ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀ, ଓଡ଼ିଶାରେ ଗୌରୀଶଙ୍କର ରାୟ, ଶଶିଭୂଷଣ ରଥ, ଉତ୍କଳମଣି ଗୋପବନ୍ଧୁ ଦାସ, ସାମ୍ବାଦିକତା ଜଗତର ଦିଗ୍ପାଳମାନେ ସମାଜ ସଂସ୍କାର ଏବଂ ସାମାଜିକ ଉନ୍ନୟନ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। ଉନବିଂଶ ଶତାବ୍ଦୀର ଶେଷ ବେଳକୁ ଭାରତୀୟ ସମ୍ବାଦପତ୍ରରେ ସାମାଜିକ ସଂସ୍କାର ଓ ସାମାଜିକ ଉନ୍ନୟନ ସହିତ ସ୍ୱାଧୀନତା ସଂଗ୍ରାମ ଏକ ପ୍ରମୁଖ ପ୍ରସଙ୍ଗ ହୋଇ ଉଠିଥିଲା। ସ୍ୱାଧୀନତା ସଂଗ୍ରାମ ହୋଇ ଉଠିଥିଲା ବହୁ ସମ୍ବାଦପତ୍ର ପାଇଁ ପ୍ରଥମ ଲକ୍ଷ୍ୟ, କିନ୍ତୁ ସାମାଜିକ ଉନ୍ନୟନ ସର୍ବଦା ଭାରତୀୟ ସମ୍ବାଦପତ୍ରର ଲକ୍ଷ୍ୟ ରହିଆସିଛି। ଏ ଦୃଷ୍ଟିରୁ ସମ୍ବାଦ ପରିବେଷଣ କ୍ଷେତ୍ରରେ ପାଶ୍ଚାତ୍ୟ ଓ ଭାରତୀୟ ଚିନ୍ତନ ଭିତରେ ଫରକ ରହିଛି। ପାଶ୍ଚାତ୍ୟ ଚିନ୍ତନରେ ଖବରକୁ କେବଳ ତଥ୍ୟ ସମ୍ପ୍ରସାରଣର ମାଧ୍ୟମ ଭାବରେ ଧରାଯାଏ। ଯାହା ଯେମିତି ଘଟିଛି ତାକୁ ସେହିପରି ବର୍ଣ୍ଣନା କରିବା ଖବରର ମୂଳ ଲକ୍ଷ୍ୟ ବୋଲି ପାଶ୍ଚାତ୍ୟ ଧାରଣା। ହେଲେ ଭାରତୀୟ ଚିନ୍ତନରେ ଖବରର ଆଉ ଏକ ବୃହତ୍ତର ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯାଏ। ଖବର ମାଧ୍ୟମରେ ସମାଜର ସାମଗ୍ରିକ ଉନ୍ନତିକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଉନ୍ନତିଶୀଳ ବହୁ ରାଷ୍ଟ୍ରରେ ଏ ଦର୍ଶନକୁ ଆପଣେଇ ନିଆଯାଇଛି। ଉନ୍ନୟନମୂଳକ ସାମ୍ବାଦିକତା ବା ଡେଭଲପମେଣ୍ଟ ଜର୍ଣ୍ଣାଲିଜିମ୍ ବୋଲି କହିବେ, ଏ ଶବ୍ଦଟି 1960 ପ୍ରଥମେ ପ୍ରତିଫଳିତ ହେଲା। 1967 ଫିଲିପାଇନ୍ସରେ ଉନ୍ନୟନ ସମ୍ପର୍କରେ ଏକ ଆନ୍ତର୍ଜାତିକ ସମ୍ପାନରେ ପ୍ରଥମ କରି ଏ ଶବ୍ଦଟି ବ୍ୟବହାର କରାଗଲା। ତେବେ ଏହାର ତତ୍ତ୍ୱ ବା ଦର୍ଶନ ବହୁ ଯୁଗ ଧରି ଭାରତରେ ପ୍ରତିଫଳିତ ହୋଇ ଆସିଛି। ସେ ଦୃଷ୍ଟିରୁ ଦେଖିଲେ ଉନ୍ନୟନମୂଳକ ସାମ୍ବାଦିକତା ନୂଆ କିଛି ଜିନିଷ ନୁହଁ। ବସ୍ତୁତଃ ଭାରତୀୟ ଦର୍ଶନ ଅନୁସାରେ ଏହି ସାମ୍ବାଦିକତାର ଲକ୍ଷ୍ୟ ହେଲା ସମାଜର କଲ୍ୟାଣ। ସମାଜର କଲ୍ୟାଣ ପାଇଁ ସଚେତନ ଭାବେ ଚେଷ୍ଟା କରୁଥିବା ସାମ୍ବାଦିକତାକୁ ଉନ୍ନୟନମୂଳକ ସାମ୍ବାଦିକତା ବୋଲି କୁହାଯାଇପାରିବ। ଆଙ୍ଗିକ କ୍ଷେତ୍ରରେ ମଧ୍ୟ ଉନ୍ନୟନମୂଳକ ସାମ୍ବାଦିକତା ଅନ୍ୟାନ୍ୟ ପ୍ରକାର ସାମ୍ବାଦିକତା ଠାରୁ ଖୁବ୍ ଗୋଟିଏ ଭିନ୍ନ ନୁହଁ। ତେଣୁ ଅନେକେ କହନ୍ତି ଯେ ଭଲ ସାମ୍ବାଦିକତା ହେଲେ ତାହା ଉନ୍ନୟନମୂଳକ ସାମ୍ବାଦିକତା ହେବ। ତେବେ କେତେକ କ୍ଷେତ୍ରରେ ଫରକ ତ ରହିଛି। ଫରକ ରହିଛି ଉଦ୍ଦେଶ୍ୟ, ଲେଖା ଓ ଉପସ୍ଥାପନା ଶୈଳୀରେ। ଏ ସମ୍ପର୍କରେ ପରବର୍ତ୍ତୀ ପର୍ଯ୍ୟାୟରେ ପରବର୍ତ୍ତୀ ଭାଗରେ ଆଲୋଚନା କରାଯିବ। ଆଜି ପାଇଁ ଏତିକି। ନମସ୍କାର।